ନମସ୍କାର, ମୁଁ ଗୌରହରି ନାୟକ, ଘାଟିକିଆ 23 ନମ୍ବର ୱାର୍ଡରୁ। ମୁଁ ଜଣେ ଭିନ୍ନକ୍ଷମ। ମୁଁ ମୋର ପ୍ରତିପୋଷଣ ପାଇଁ ମୁଁ ଏକ ଇଲେକ୍ଟ୍ରି କାମକୁ ସାହାରା କରିଛି, ଯେ କି ଛୋଟମୋଟ ଘରେ କାମ ହେଉ, ୱାରିଂ କାମ ହେଉ, ଫ୍ୟାନ୍ କାମ, ରିପ୍ୟାରିଂ ହେଉ, ଯେକୌଣସି ହେଉ, ଏସବୁ କରିପାରୁଛି। ମୁଁ ଭିନ୍ନକ୍ଷମ ହୋଇ ମଧ୍ୟ ଅନ୍ୟ କାହା ଉପରେ ସାହାରା ହୋଇନାହିଁ। ମୁଁ ନିଜେ ଯେତେ କଷ୍ଟ ହେଲେ ମଧ୍ୟ ମୁଁ ମୋ ନିଜର କାମ କରିପାରୁଛି। ପରିବାର ପ୍ରତିପୋଷଣ କରିବା ସଙ୍ଗେ ସଙ୍ଗେ ଅନ୍ୟ ପିଲାମାନଙ୍କୁ ମଧ୍ୟ ଛୋଟମୋଟ କାମ କରାଇ ତାଙ୍କ ପରିବାର ବି ପ୍ରତିପୋଷଣ ହୋଇପାରୁଛନ୍ତି। କହିବାର ଅର୍ଥ, ଜଣେ ଭିନ୍ନକ୍ଷମ କାହିଁକି ହେଇଗଲା? ହୁଏତ କିଏ ଗାଡ଼ି ଆକ୍ସିଡେଣ୍ଟ ହେଉଛି, କିଏ ମାନସିକ ଅବସ୍ଥାରେ ହେଉଛି, କିଏ ଜନ୍ମିରୁ ପିଲା ହେଉଛି। ତେଣୁକରି ଭିନ୍ନକ୍ଷମ ହେଲେ ମଧ୍ୟ ଭିକ୍ଷାବୃତ୍ତି କରିବା ପାଇଁ କେବେ ଆପଣାନ୍ତୁ ନାହିଁ। ଭିନ୍ନକ୍ଷମ ହେଲେ ବି ନିଜକୁ ସକ୍ଷମ ବୋଲି ଭାବନ୍ତୁ। ମୁଁ ନିଜେ ଭିନ୍ନକ୍ଷମ ହୋଇ ମଧ୍ୟ ନିଜକୁ କେବେ ଅକ୍ଷମ ଭାବିନି, ମୁଁ ନିଜେ ସକ୍ଷମ ଅଛି। ସରକାରଙ୍କ ଠାରୁ ଭତ୍ତା ଆକାରରେ 700 ଟଙ୍କା ବି ପାଉଛି, ଆହୁରି ବି ଅନେକ ଯୋଜନାରେ କିଛି ପାଇଛି। ମୁଁ ଆଶା କରୁଛି ସରକାରଙ୍କର ବି ଅନେକ ଯୋଜନା ଅଛି, ଆଗାମୀ ଦିନରେ ପାଇବି। ନମସ୍କାର।